ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଆଜି ବିଶ୍ୱ ଯକ୍ଷ୍ମା ଦିବସ। ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ କରିଛନ୍ତି। ଯକ୍ଷ୍ମା ରୋଗର ବିଶ୍ୱରେ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା, ଏହି ରୋଗକୁ ନିୟନ୍ତ୍ରଣ କରିବାରେ ଆହ୍ୱାନ ସୃଷ୍ଟି କରିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି କ୍ରମରେ ଓଡ଼ିଶାକୁ 2025 ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବିଶ୍ୱ ଯକ୍ଷ୍ମା ଦିବସର ବିଷୟବସ୍ତୁ ରହିଛି ହଁ, ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରିପାରିବା। ରାଜ୍ୟରେ ବର୍ତ୍ତମାନ ପ୍ରତି 1,00,000 ଲୋକଙ୍କ ମଧ୍ୟରେ 2,548 ପରୀକ୍ଷା କରାଯାଉଛି। ପ୍ରାୟ ସମସ୍ତ ହସ୍କିଟାଲରେ ଟ୍ରୁନାଟ୍ ମେସିନ୍ରେ ଯକ୍ଷ୍ମା ପରୀକ୍ଷା କରାଯାଇ ସଂକ୍ରମିତଙ୍କୁ ମାଗଣା ଔଷଧ ଦିଆଯାଉଛି। 2 ସପ୍ତାହରୁ ଅଧିକ ସମୟ ଧରି କାଶ ହେଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ଘରୋଇ ସଂସ୍ଥା ସହଯୋଗରେ ଚିହ୍ନଟ ଚିକିତ୍ସା ପ୍ରତିଷେଧକ ସହିତ ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ସାଧାରଣ ନିର୍ବାଚନ 2024କୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଲାଗି କମିଶନରେଟ୍ ପୁଲିସ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଦ୍ୱୈତନଗରୀରେ ମତଦାତାମାନେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କଟକ ଓ ଭୁବନେଶ୍ୱର ସହରାଞ୍ଚଳରେ ମୋଟ 1,839 ବୁଥ୍ ରହିଥିବା ବେଳେ 271 ସମ୍ଭେଦନଶୀଳ ବୁଥ୍ ରହିଛି। ଦ୍ୱୈତନଗରୀରେ ଚିହ୍ନଟ କରାଯାଇଥିବା ସମ୍ଭେଦନଶୀଳ ବୁଥ୍ଗୁଡ଼ିକରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଗୁରୁତ୍ୱ ଦିଆଯାଇ ବୁଥ୍ଗୁଡ଼ିକରେ ଜଣେ ଲେଖାଏଁ ମାଇକ୍ରୋ ଅବ୍ଜର୍ଭର ଓ କେନ୍ଦ୍ରୀୟ ପୁଲିସ୍ ଫୋର୍ସ ମୁତୟନ କରାଯିବା ସହ ୱେବ୍କାଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରରେ 2024-25 ଶିକ୍ଷାବର୍ଷ ଲାଗି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମ ଲେଖା ହେବ। ଆସନ୍ତା 27 ତାରିଖ ବୁଧବାରଠାରୁ 6 ଏପ୍ରିଲ ଯାଏ ଏହା ଚାଲିବ। ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ୍ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା 7ଟି ବିଷୟରେ ଏହି ନାମଲେଖା ସକାଳ 9ଟାରୁ ସନ୍ଧ୍ୟା 5ଟା ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ନାମଲେଖା ପାଇଁ ଆବଶ୍ୟକ ପ୍ରମାଣପତ୍ର ସାଥିରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ସହଜ ଓ ସୁବିଧାରେ ବହି ପାଠ୍ୟକ୍ରମ ସହ ବିଭିନ୍ନ ପାଠ୍ୟକ୍ରମ ସମ୍ପର୍କିତ ପାଠ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଟେକ୍ସଟ ରେକର୍ଡିଂ ମେସିନ୍ ଯୋଗାଇ ଦିଆଯିବ। ଏହାଦ୍ୱାରା ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ପାଠପଢ଼ାକୁ ରେକର୍ଡିଂ କରି ରଖିବା ସହ ପାଠାଗାରରେ ଥିବା କମ୍ପ୍ୟୁଟର ସହଯୋଗରେ ବ୍ରେଲି କପି ପ୍ରିଣ୍ଟ କରି ନେଇପାରିବେ, ଯାହାଦ୍ୱାରା ତାଙ୍କ ପାଠପଢ଼ା ସହଜ ଓ ସରଳ ହୋଇପାରିବ। ଶ୍ରେଣୀଗୃହରେ ଶିକ୍ଷାଦାନ ହେଉଥିବା ବିଷୟବସ୍ତୁକୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଲେଖିପାରୁ ନଥିବାରୁ ସେମାନଙ୍କୁ ଏହି ମେସିନ୍ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷର ଶେଷ 2 ଦିନ 30 ଓ 31 ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ। ଏହି 2 ଦିନ ଶନିବାର ଓ ରବିବାର ଥିଲେ ମଧ୍ୟ ସରକାରୀ ଦେୟ ଓ ପୈଠକୁ ସୁବିଧାଜନକ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଚଳିତ ମାସର ଶେଷ ଦିନ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ କହିଛି। ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଆସନ୍ତା 26 ତାରିଖ ମଙ୍ଗଳବାର ହୋଲି ଉତ୍ସବ ପାଇଁ ବନ୍ଦ ରହିବ। ଏନେଇ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ଛାତ୍ରଛାତ୍ରୀ ଗବେଷକ ପ୍ଲାନେଟୋରିୟମ୍ ଆସି ମହାକାଶ ବିଜ୍ଞାନ ଓ ବିଶ୍ୱର ସୃଷ୍ଟି ସମ୍ପର୍କରେ ପ୍ରସ୍ତୁତ ଏକାଧିକ ଶୋ ଦେଖିଥାନ୍ତି। ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି। ଗତକାଲି ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଗାମୀ 4 ଦିନ ମଧ୍ୟରେ ତାପମାତ୍ରା 3ରୁ 5 ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ସେହିଭଳି ରାତି ତାପମାତ୍ରା ମଧ୍ୟ 2ରୁ 3 ଡିଗ୍ରୀ ବଢ଼ିପାରେ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଅନେକ ଅଞ୍ଚଳରେ ପାରଦ 40 ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍କିଟାଲଗୁଡ଼ିକରେ ଅଗ୍ନିକାଣ୍ଡ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏନ୍ଡିଏମ୍ଏ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ଯାଞ୍ଚ କରିବା, ବିଦ୍ୟୁତ୍ ଲୋଡ୍ କ୍ଷମତାର ଅସଙ୍ଗତି ଦୂର କରିବା ଏବଂ ରାଜ୍ୟ ଅଗ୍ନିଶମ ବିଭାଗଠାରୁ ବୈଧ ଅଗ୍ନିଶମ ଆପତ୍ତିବିହୀନ ପ୍ରମାଣପତ୍ର ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ଟ ସର୍କିଟ୍ ଓ ଓଭରଲୋଡିଂ ଯୋଗୁଁ ହସ୍କିଟାଲରେ ଅଗ୍ନିକାଣ୍ଡ ଘଟୁଥିବାରୁ ନିୟମିତ ଇଲେକ୍ଟ୍ରିକାଲ୍ ଲୋଡ୍ ଅଡିଟ୍ କରିବାକୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।